ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଏଇଟା ପ୍ରଧାନମନ୍ତ୍ରୀଙ୍କର 117 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ସିଧା ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ମନ୍ କି ବାତ୍ର ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉଦ୍ରୁ ଆଞ୍ଚଳିକ ଭାଷାଥି ଏତାର ପ୍ରସାରଣ କରାଯିବ। ସେଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣକେ ଫେରଘା ପ୍ରସାରଣ କରାଯିବ। ଭୁବନେଶ୍ୱର ୟୁନିଟ୍ 5 ଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲି ଜନସାଧାରଣଙ୍କର ଭିନ୍ନ ଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ଗଲା 25 ତାରିଖ ପଞ୍ଜୀକରଣ ମୂଲ ହୋଇଥିଲା। ଏ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଅଦିନିଆ ବର୍ଷାତି ଚାଷର ନୁକସାନ ବାବଦେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 3 ଜିଲ୍ଲା ଗସ୍ତ କରିବେ। ତାଙ୍କର ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭିଲ୍ ରହିବେ। ଏତଛଡ଼ା 2 ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଉ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଭିନ୍ନ ଭିନ୍ନ ଜିଲ୍ଲା ଗସ୍ତ କରିକି ଫସଲ ନୁକସାନର ସମୀକ୍ଷା କରିବେ। ଏନ ଜଣାଇ ଦିଆଯାଇପାରେ ଯେ ଗଲାକାଲି ଭୁବନେଶ୍ୱର ଲୋକସଭା ଭବନଠାରେ ମୁଖ୍ୟମନ୍ତ୍ରୀ ଇବାବ୍ଦେ ସମୀକ୍ଷା କରିଛନ୍। ଆଗାକାଲି ତ ଫସଲ ହାନିର ସଠିକ୍ ଆକଳନ ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଚିହ୍ନଟ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବୀମା କରିଥାଉନ୍ କି ନାଇଁ କରିଥାଉନ୍, ଅଦିନିଆ ବର୍ଷାତି ନୁକସାନ ସହିଥିବା ସବୁ ଚାଷୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ସହାୟତା ରାଶି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟି ଜରିଆ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ କରିବାର ସମୟକେ ଜାନୁଆରୀ ମାସର 15 ତାରିଖ ତକ ବଢ଼ାଯାଇଛି। ଆଘନୁ ଆବେଦନର ଶେଷ ସମୟ 6 ଥିଲା। ଶିକ୍ଷକ ଆଉ ଅଲଗା ଅଧିକାରୀମାନେ ଭିନ୍ନ ଭିନ୍ନ କାମଥି ସାମିଲ ଥିବାରୁ ଇତାର ଉପରେ ବିଚାର କରିକରି ଆବେଦନର ସମୟକେ ବଢ଼ାଯାଇଛି। ଏବା ମାସ 15 ତକ MSP.odisha.gov.in ଜରିଏ 7 ବର୍ଗଥି ଭିନ୍ନ ଭିନ୍ନ ପୁରସ୍କାର ଲାଗି ଆବେଦନ କରାଯାଇପାରବା। ସମ୍ବଲପୁର ତପସ୍ୱିନୀ ହଲ୍ଠାରେ ଆଜି ମଧ୍ୟାହ୍ନ 3:30 ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ତରଫରୁ ପ୍ରକାଶିତ ଦି ସାଗା ଅଫ୍ କୁଦୋପାଲି ଦ ଅନ୍ସଙ୍ଗ୍ ଷ୍ଟୋରି ଅଫ୍ 1857 ବହିର ଉନ୍ମୋଚନ ହେବା। ଗୋଟିଏ ଖାସ୍ ସମାରୋହଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟା କୁନୁଆ ଭାବେ ଯୋଗ ଦେଇକରି ବହିର ଉନ୍ମୋଚନ କରିବେ। ଶ୍ରୀକ୍ଷେତ୍ର ପୁରୀ ନୂଆ ବଛର ଲାଗି ସିସିଟିଭି ସୁରକ୍ଷା ବଳୟ ଭିତରେ ରହିବ ବୋଲି ଏସ୍ପି ବିନୀତ ଅଗ୍ରୱାଲ କହିଛନ୍। ସେ କହିଛନ୍, ମହାପ୍ରଭୁଙ୍କର ଶୃଙ୍ଖଳି ଦର୍ଶନ, ସମୁଦ୍ର ଖଣିନ ପର୍ଯ୍ୟଟକମାନଙ୍କର ସୁରକ୍ଷା ଆଉ ଟ୍ରାଫିକ୍ ପରିଚାଳନା ଲାଗି ପୁଲିସ୍ ତରଫରୁ ଖାସ୍ ବ୍ୟବସ୍ଥା କରାଯାଇଛି। ଭିଡ଼କେ ନଜରଥି ରଖିକରି 31 ଡିସେମ୍ବର ଜାନୁଆରୀ 1 ତକ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଏଥିଲାଗି ଭିନ୍ ଭିନ୍ ଇଲାକାନୁ ଆସୁଥିବା ଗାଡ଼ି ମଟର ଲାଗି ଖାସ୍ ପାର୍କିଂ ବ୍ୟବସ୍ଥା କରାଯାଇଛି। ନୂଆ ବଛରକେ ନଜରଥି ରଖିକରି ପୁରୀନ 60 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ଏସ୍ପି କହିଛନ୍। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକେ ସିଧାସଳଖ ଉପଭୋଗ କରିପାରିବେ ରାଜ୍ୟବାସୀ। ଏଲ୍ଇଡି ସ୍କ୍ରିନ୍ ଜରିଏ ଯାତ୍ରାର ସବୁ ଝଲକ ସିଧା ପ୍ରସାରଣ କରାହେବା। ଏଥିଲାଗି ଜିଲ୍ଲା ମୁଖ୍ୟାଳୟ ସହିତ ମୁଖ୍ୟ ଜାଗାମାନଙ୍କେ ଏଲ୍ଇଡି ଲଗାହେବା। ମହୋତ୍ସବ ଲାଗି ଗୋଟିଏ ଖାସ୍ ୱେବ୍ସାଇଟ୍ରେ ବ୍ୟବସ୍ଥା କରାହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧନୁଯାତ୍ରାକେ ବିଶ୍ୱ ଐତିହ୍ୟ ସାମିଲ କରାଯିବାରକେ ଚେଷ୍ଟା ଚାଲିଛେ ବୋଲି ଭିଲ୍ କହିଛନ୍। ବୀର ମାଇଟ୍ ସମ୍ବଲପୁର ସ୍ୱରାଜ ଦର୍ଶନ କାର୍ଯ୍ୟକ୍ରମଟି ସାମିଲ ହୋଇଛି। ଇତିହାସନ ବାତ ପଡ଼ିଥିବା ରେଙ୍ଗାଲି ବ୍ଲକ କୁଦୋପାଲି ଗାଁକେ ସ୍ୱରାଜ ଦର୍ଶନ କାର୍ଯ୍ୟକ୍ରମର 2 ଖେପେ ସାମିଲ କରିକରି ଇତାର ବିକାଶ କରାଯିବା ବୋଲି ପର୍ଯ୍ୟଟନ ବିଭାଗ ତରଫ ସୂଚନା ଦିଆଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁରେନ୍ଦ୍ର ସାଏଙ୍କର ଭାଇ ଛବିଲ ସାଏଙ୍କ ସହିତ ବହୁତ ସଂଗ୍ରାମୀଙ୍କୁ କୁଦୋପାଲି ଗାଁନ ଫାଶି ଦିଆଯାଇଥିଲା। ବରପାଲି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। 3 ଧରିକରି ହେବାରକେ ଥିବା ଉତ୍ସବକେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କୁନା ହିସାବରେ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉପଯୋଗିତା ବାବଦେ କହିଥିଲେ। ଏ ଉଦୟ ଗୋଟିଏ ଶୋଭାଯାତ୍ରା ହୋଇଥିଲା। କାର୍ଯ୍ୟକ୍ରମଟି ବରପାଲି ମାଟିରେ ସୁଯୋଗ୍ୟ ସନ୍ତାନ ପଦ୍ମଶ୍ରୀ କୁଞ୍ଜବିହାରୀ ମେହେରଙ୍କୁ ମରଣୋତ୍ତର ଆଉ ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ପଶ୍ଚିମାଞ୍ଚଳ ପ୍ରଭାବତି ଗଲାକାଲିଠାରୁ ରାଜ୍ୟର ବଡ଼ଭାଗୀ ଜାଗାନ ହାଲ୍କାନ ମଧ୍ୟମ ଧରଣର ବର୍ଷା ସହିତ ପାଗ ବାଦଲିଆ ରହିଛି। ଗଲାକାଲି ରାଜ୍ୟର 15 ସହରର ତାପମାତ୍ରା 30 ଡିଗ୍ରୀ ଉପରେ ଥିଲା। ଦେଶର ପୂର୍ବ ଭାଗନ ହୋଇଥିବା ଗୁରୁଚାପ ବଲୟ ପଶ୍ଚିମ ମୁହାଁ ହୋଇଥିବାରୁ ଥଣ୍ଡା ପବନ ବୋହିବା ଆର୍ ଆଇବାକାଲିଠାରୁ ଫେରଘାଏ ଶୀତ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।